ନେଇଗଲା ରେ, ନେଇଗଲା ହେ ବାପା, ତାକୁ ଟିକେ ଧର ରେ, ଚୋର ସବୁ ନେଇଗଲା ରେ ବାପା ମୋର, ସବୁ ନେଇଗଲା ରେ ବାପା।
ବସନ୍ତ
ବାପା, ମୋର ସବୁ ସ୍ୱପ୍ନକୁ ନେଇଗଲେ ରେ ବାପା, ମୋ ଝିଅର ଭବିଷ୍ୟତକୁ ଅନ୍ଧାର କରିଦେଲେ।
ବ୍ୟସ୍ତ ହୁଅନ୍ତୁନି, ବ୍ୟସ୍ତ ହୁଅନ୍ତୁନି,
କେମିତି ବ୍ୟସ୍ତ ହେବିନି ରେ ପୁଅ, ମତେ ମାରି ଦେଇକି ହେଲେ ନେଇ ଯାଇଥାନ୍ତେ ରେ।
ସେଥିରେ କଣ ଥିଲା କି ମାଉସୀ?
ମୋର ଗୋଟିଏ ବୋଲି ଝିଅ, ତା ପାଠ ପଢା ପାଇଁ ବହୁତ ଟଙ୍କା ଦରକାର। ମୁଁ ତ ବିଧବା ବୁଢ଼ୀ ମଣିଷଟିଏ, ଏତେ ଟଙ୍କା କୋଉଠୁ ପାଇଥାନ୍ତି ଯେ? ସେଇଥିପାଇଁ ମୋ ଗହଣା ସବୁ ବ୍ୟାଙ୍କରେ ବନ୍ଧା ରଖି କିଛି ଟଙ୍କା ଆଣିଥାନ୍ତି। ହେଲେ ଆଉ କୋଉ ମୁଁ ନେଇ ମୋ ଝିଅ ପାଖକୁ ଯିବି ରେ ପୁଅ? ଆଜି ଯାଏ ତ ତା ପାଇଁ କେବେ କିଛି ବି କରିପାରିଲିନି, ଆଉ ମୋର ବଞ୍ଚିବାକୁ ଇଚ୍ଛା ନାହିଁ ରେ ପୁଅ। ଆରେ ପୁଅ, ତୁ ମତେ ଗୋଟେ ସାହାଯ୍ୟ କରିପାରିବୁ? ମତେ କିଛି ଟଙ୍କା ଦବୁ, ମୁଁ ବିଷ ଟିକେ ପିଇକି ମରିଯିମି।
ନା ନା, ଧୈର୍ଯ୍ୟ ଧରନ୍ତୁ ମାଉସୀ, ସବୁ ଠିକ ହେଇଯିବ।
ଆଉ କଣ ଠିକ ହବ ରେ ବାପା, ମୋର ସବୁ କିଛି ସରିଗଲା ରେ ଧନ।
କେତେ ଟଙ୍କା ଦରକାର ଥିଲା ଝିଅର ପାଠପଢା ପାଇଁ?
ଲକ୍ଷେ ଟଙ୍କା ଦରକାର ରେ ପୁଅ।
ଶୁଣ, ମତେ ଏମର୍ଜେନ୍ସି, ପରଦିନ ଲକ୍ଷେ ଟଙ୍କା ଦରକାର।
ଏତେ ଟଙ୍କା କଣ କରିବ?
ମୋର କାମ ଅଛି।
ଏତେ ଟଙ୍କା?
ଏତେ ଟଙ୍କା କଣ, ମୁଁ ତମକୁ କେବେ କିଛି ମାଗିଛି? ଆଉ ତ ହଁ, ମୁଁ ତମକୁ ଫାର୍ଷ୍ଟ ଟାଇମ୍ କିଛି ମାଗିଛି, ଆଉ ଏଇଟା ଲାଷ୍ଟ ଟାଇମ୍ ବି। ପ୍ଲିଜ୍ ମତେ ପରଦିନ ଲକ୍ଷେ ଟଙ୍କା ଦବ, ନହେଲେ ମତେ ଭୁଲିଯିବ।
ହଉ, ମୁଁ ଦେବି ହେଲା, ମୁଁ ଦେବି ଲକ୍ଷେ ଟଙ୍କା।
ହେଲେ କାହିଁକି ରେ ବାପା?
ମୁଁ ମୋ ଜୀବନରେ ଆଜି ଯାଏ ଏତିକି ଟଙ୍କା ସଞ୍ଚୟ କରିଥିଲି, ମୋର ବି ଆଜି ଲକ୍ଷେ ଟଙ୍କା ଦରକାର ଥିଲା ତ, ଏମର୍ଜେନ୍ସି, ସେଥିପାଇଁ ସବୁ ଟଙ୍କା ଉଠେଇ ଦେଇଥିଲି। ହେଲେ ଏ ଟଙ୍କା ଆଜି ମୋଠୁ ଅଧିକା ଆପଣଙ୍କୁ ଦରକାର।
ନାଇଁ ରେ ବାବା, ନାଇଁ, ମୁଁ ନେଇପାରିବିନି ଏ ଟଙ୍କା, ତୁ ରଖ।
ରଖନ୍ତୁ ମାଉସୀ, ମୁଁ ତ ଏ ଟଙ୍କା ଆଉ ଥରେ କମେଇ ପାରିବି, ହେଲେ ଆଜି ଯଦି ଆପଣ ଏ ଟଙ୍କା ନ ନିଅନ୍ତି, ତାହେଲେ ଆପଣଙ୍କ ଝିଅର ପାଠପଢା ଆଉ ଆପଣଙ୍କ ସ୍ୱପ୍ନ ଅଧୁରା ରହିଯିବ।
ଭଗବାନ ସବୁ ମା ମାନଙ୍କୁ ଏମିତି ତୋ ପରି ପୁଅଟିଏ ଦିଅନ୍ତୁ ରେ ଧନ।
ହଉ ଆସନ୍ତୁ ମାଉସୀ, ମୁଁ ଆପଣଙ୍କୁ ଆପଣଙ୍କ ଘରେ ଛାଡ଼ିଦେବି, ଆସନ୍ତୁ।
तमे कोनो प्रेम का गर्लफ्रेंड?
हाँ, वाव, नाइस जोड़ी, थैंक यू। बाय द वे तमे?
मु एक्चुअली मु प्रेम का एक्स।
हाँ, ठीक है, देखी की थी बो। एक्चुअली से बहुत मिच्छा कुवंती। तंकर आदत हैला नोए नोए झियो मन से तो फ्लर्ट करिवा। आउ से तो तुमको कही थीबे से बहुत धनी से बहुत पैसा वाला पिला। एरे तो तंको फार्मूला। आउ जेतेले देखा करिया पई आस्तबे नोए नोए कार नै आस्तबे। हां गैरेज रे त काम करू चंदी जेते बेले जोगाड़ी मिलला ने पड़ी आस्तबे शॉप करिया पई। एनीवेज बी केयरफुल मु आसुची।
असो
मु तमको जो कहिथिले मोर पर दिन लाखे टंका दरकार बोली आज आनी छ।
अरे सीरियसली मु भाबल तुम मजाक करथलो कि कोनो?
मु तमको कहिथिले मोर इमर्जेंसी दरकार बोली मु किछि जानिनि। मोर लाखे टंका दरकार आज दरकार एबे दरकार। सुनो मोर हे गले मु तमको फेरे देबी। प्लीज मते दियो। विश्वास करो मु तमको निश्चय फेरे देबी।
कोन हैला नाही ना कोठु पाइबो? तमे तो गोटे मामूली गैरेज मेकानिक।
ताहले काहे के मते कहुथिलो कि तमे एते धनी बोली? मो बैकग्राउंड एते भलो। काहे के मते एते आशा दउथिलो? काहे के एते स्वप्न देखउथिलो?
देखो सत्त कथाला मु तम घरे पे चाहु नथली। मु चाहु नथली कि तमे आउ खार हो।
चुप करो। एमिते ड्रामा केते जणक सहित करिछ?
देखो मु मानु छी मु तुम मिच्छा कहि छी। मो बगरे किछि नै हेले मु जीवन दो अधिक मु तुम भल पाउ छी।
कोन हो से भल पाइबा? तमे तमो विश्वास भांगी दै छ। मु गरीबी देखि छी। गरीबी रे बड हे छी। मोर गोटे भल डिजायर थिला गोटे भल पुओ को बाहेब गोटे भल फैमिली रे बाहेब।
भल फैमिली नुआ बाला पैसा वाला फैमिली।
तमर साहस केमिति हला मते एमिति कथा कहिबा पई?
आउ कोन तमकु तमो भल पाइबा देखा जाउनी खाली पैसा पैसा होउछ।
भल पाइबा जानि छ तमठु तमो बहुत बेटर पिला डिजर्व करूछे।
ठीक अछि ट्राई करो मिलि जेबे।
आउ पैसा मु गोटे भल स्टूडेंट मु निजे चाकरी करिके कमेइ पारिबी।
मु भी देखिबि पाठ पढ़ की तमे को आईपीएस ना कलेक्टर ही होउछ।
ମା ତୁ କୁଆଡ଼େ ଯାଇଥିଲୁ?
ଆଲୋ ମା, ମୁଁ ଏଇ ମନ୍ଦିର ଯାଇଥିଲି। ତୋର ଚାକିରି ହେଇଗଲା ତ, ସେଇଥିପାଇଁ ଠାକୁରଙ୍କ ପାଖରେ ମାନସିକ କରିଥିଲି।
ଆଚ୍ଛା ମାଉସୀ, ଆପଣଙ୍କ ଘର କୋଉଠି?
ଆମ ଘର ଏଇ ଏ ଆଗରେ ଯୋଉ ରାମ ମନ୍ଦିର ଅଛି, ସେଇ ରାମ ମନ୍ଦିର ପାଖରେ।
ଆଚ୍ଛା ଝିଅର ନାଁ କଣ କି?
ମୋ ଝିଅର ନା, ମୋ ଝିଅର ନାଁ ହଉଛି ତୃପ୍ତି।
ସେ କୋଉ କଲେଜରେ ପାଠ ପଢୁଛନ୍ତି?
ଏଇ ୟୁଏନ୍ କଲେଜରେ ପାଠ ପଢୁଛି। ସିଏ ବହୁତ ଭଲ ପାଠ ପଢେ, ଭାରି ଭଲ ଝିଅଟିଏ ରେ। ହେଲେ ମତେ ବେଳେବେଳେ ଭାରି ଡର ଲାଗେ ତା ପାଇଁ।
କାହିଁକି?
ଏଇ ଦେଖୁନୁ, ଏଇ ଯୋଉ ସୋସିଆଲ ମିଡିଆ ଯୁଗ ହେଲାଣି, କୋଉ ପୁଅ ଯଦି ମିଛ ସତ କହି ମୋ ଝିଅକୁ ଫସେଇ ଦିଏ, ତାହେଲେ ମୋ ଜୀବନ ତ ବର୍ବାଦ ହେଇସାରିଛି, ମୋ ଝିଅ ଜୀବନ ବି ବର୍ବାଦ ହେଇଯିବ। ଆଚ୍ଛା ପୁଅ, ତୋ ନାଁ କଣ?
ମୋନା। ମୋନା କାନ୍ହା।
କାନ୍ହା, କାନ୍ହା, ବଢିଆ ନାଁଟେ।
ମୁଁ ବହୁତ ବଡ଼ ଭୁଲ କରିଦେଇଛି।
ପ୍ରେମ ଭାଇ, ଭଲ ପାଇବାଟା ଭୁଲ କଣ ଯେ?
ଭଲ ପାଇବାଟା ଭୁଲ ନୁହଁ, ହେଲେ ମୁଁ ମିଛ କହିକି ତାକୁ ଯୋଉ ସ୍ୱପ୍ନ ଦେଖେଇଛି ସେଇଟା ଭୁଲ।
ତାହେଲେ ତୁ ଏବେ କଣ କରିବୁ ବୋଲି ଭାବୁଛୁ?
ମୁଁ ତାଠୁ ଦୂରେଇ ଯିବି, ତା ମାଙ୍କର ବହୁତ ଆଶା ଅଛି ତାକୁ ନେଇକି। ଆଉ ଏମିତିରେ ବି ମୁଁ ତା ପାଇଁ ଯୋଗ୍ୟ ନୁହଁ, ଦିନେ ନା ଦିନେ ସେ ସବୁ ସତ ଜାଣିଥାନ୍ତା।
ତୁ ତାକୁ ସବୁ ସତ କଥା କହିପାରିବୁ ତ?
ମୁଁ କହିବିନି।
ଆଉ
ଭୋଗ ପାଇଦେ
ଦେ।
କାହ୍ନା, ଆରେ କାହ୍ନା ତୁ।
ମା, ତୁ ଆକୁ ଜାଣିଛୁ?
ହଁ, ହେଲେ ତୁ ତାକୁ ଆରେଷ୍ଟ କାହିଁ କରିଛୁ?
ମା, ତୁ ଯୋଉ କାହ୍ନା ଭାବୁଛୁ, ଇଏ ସେଇ କାହ୍ନା ନୁହଁ। ଇଏ ହଉଛି ଗୋଟେ ଚିଟର ଆଉ ଗୋଟେ ସ୍ମଗଲର।
ନା, କେବେ ବି ହେଇନଥିବ, କାରଣ ଏ ହଉଛି ସେଇ ପିଲା ମୁଁ ଯାହା କଥା ତତେ କହିଥିଲି, ଯାହା ପାଇଁ ତୋର ଆଡମିସନ ହେଲା, ଯାହା ପାଇଁ ତୁ ଏ ଚାକିରି ପାଇଛୁ। ଆଉ ସେଦିନ ଏ କାହ୍ନା ଯଦି ମତେ ଲକ୍ଷେ ଟଙ୍କା ଦେଇନଥାନ୍ତା, ତାହେଲେ ତୋ ମାଆକୁ ତୁ ଆଜି ଦେଖିବାକୁ ପାଇନଥାନ୍ତୁ। ଆଉ ଜାଣିଛୁ, ତାର ବି ସେଦିନ ଲକ୍ଷେ ଟଙ୍କା ଦରକାର ଥିଲା, ହେଲେ ସେ ତା ଜୀବନର ସବୁ ସଞ୍ଚୟକୁ ମୋରି ହାତରେ ଧରେଇ ଦେଇଥିଲା। ଆଉ ସେଦିନ ସେ କଣ କହିଥିଲା ଜାଣିଛୁ?
ମୁଁ ତ ଏ ଟଙ୍କା ଆଉ ଥରେ କମେଇ ପାରିବି, ହେଲେ ଆଜି ଯଦି ଆପଣ ଏ ଟଙ୍କା ନ ରଖନ୍ତି, ତାହେଲେ ଆପଣଙ୍କ ଝିଅର ପାଠପଢ଼ା ଆଉ ଆପଣଙ୍କ ସ୍ୱପ୍ନ ଅଧୁରା ରହିଯିବ।
ହେଲା ବାପା, ହେଲା ବାବା, ଇଏ ହଉଛି ମୋ ଝିଅ, ସେ ଭୁଲରେ ତତେ ଆରେଷ୍ଟ କରିଦେଇଛି।
ନାଇଁ ମାଉସୀ, ସେ ଠିକ କରିଛନ୍ତି, ମୁଁ ଗୋଟେ ସ୍ମଗଲର, ମୁଁ ଗୋଟେ ଚିଟର।
ଆରେ ପ୍ରେମ ଭାଇ, ପ୍ରେମ ଭାଇ, ତୁ ଜାଣିଛୁ ନା ନାହିଁ, ତୃପ୍ତିର ପୋଲିସ ଚାକିରି ହେଇଯାଇଛି।
ଜାଣିଛି।